ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଜି ଶିକ୍ଷକ ଦିବସ ଅବସରରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସ୍ୱଦେଶୀ ଉତ୍ପାଦକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କୁ ସ୍ୱତନ୍ତ୍ର ଅଭିଯାନ ଚଳାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଦେଶର ବିକାଶ ପାଇଁ ଡବଲ ଡୋଜ୍ ଭାବେ କାର୍ଯ୍ୟ କରିବ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଆଫଗାନିସ୍ତାନରେ ପୁଣି 6.2 ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ, ମୃତ୍ୟୁ ସଂଖ୍ୟା 2200କୁ ବୃଦ୍ଧି। ଏବଂ ଏସିଆ କପ୍ ପୁରୁଷ ହକି ପ୍ରତିଯୋଗିତାର ସୁପର 4 ପର୍ଯ୍ୟାୟରେ ମାଲେସିଆକୁ 4-1 ଗୋଲ୍ରେ ପରାସ୍ତ କଲା ଭାରତ। ସାରା ଦେଶରେ ଆଜି ଗୁରୁଦିବସ ବା ଶିକ୍ଷକ ଦିବସ ପାଳନ କରାଯାଉଛି। ଭାରତର ଦ୍ୱିତୀୟ ରାଷ୍ଟ୍ରପତି ତଥା ଶିକ୍ଷାବିତ୍ ଡକ୍ଟର ସର୍ବେପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମବାର୍ଷିକୀକୁ ଶିକ୍ଷକ ଦିବସ ଭାବେ ପାଳନ କରାଯାଇ ଆସୁଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଜାତୀୟ ଶିକ୍ଷକ ପୁରସ୍କାର 2025 ପ୍ରଦାନ କରିବେ। ଶିକ୍ଷକମାନଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ଏବଂ ଗୁଣାତ୍ମକ ଶିକ୍ଷାଦାନକୁ ଆଧାରକୁ ନେଇ ଏହି ପୁରସ୍କାର ପ୍ରଦାନ କରାଯାଉଛି। ଗତକାଲି ସନ୍ଧ୍ୟାରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଶିକ୍ଷକ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଶିକ୍ଷକମାନଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଏହା କେବଳ ଏକ ପୁରସ୍କାର ନୁହେଁ, ବରଂ ଭାରତୀୟ ସମାଜରେ ଶିକ୍ଷକମାନେ ଯେଉଁ ଦେଶ ନିର୍ମାଣର ଶକ୍ତି ବହନ କରନ୍ତି ଏବଂ ଛାତ୍ରଛାତ୍ରୀମାନଙ୍କୁ ଦିଗ୍ଦର୍ଶନ ଦିଅନ୍ତି, ତାହାକୁ ସମ୍ମାନ ଜଣାଇବା ପାଇଁ ଏକ ବରିଷ୍ଠ ମାଧ୍ୟମ। ପୁରସ୍କାର ପାଇବାକୁ ଥିବା ସମସ୍ତ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି, ଶିକ୍ଷକମାନେ କେବଳ ବର୍ତ୍ତମାନକୁ ଆକାର ଦିଅନ୍ତି ନାହିଁ, ବରଂ ଦେଶସେବାରେ ସେମାନଙ୍କ ଅତୁଳନୀୟ ଭୂମିକାକୁ ସଠିକ୍ ଢଙ୍ଗରେ କାର୍ଯ୍ୟରେ ପରିଣତ କରିଥାନ୍ତି। ଦେଶର ସମସ୍ତ ଶିକ୍ଷକମାନଙ୍କୁ କର୍ତ୍ତବ୍ୟନିଷ୍ଠ ହୋଇ ଶିକ୍ଷାଦାନରେ ବ୍ରତୀ ରହିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଶିକ୍ଷକମାନେ ସାଧାରଣତଃ ଛାତ୍ରଛାତ୍ରୀମାନଙ୍କୁ ହୋମ୍ୱାର୍କ ବା ଗୃହ କାର୍ଯ୍ୟ କରିବା ପାଇଁ ଦେଇଥାନ୍ତି, କିନ୍ତୁ ଏକ ବଡ଼ ପରିବର୍ତ୍ତନ ପାଇଁ ସେ ଶିକ୍ଷକମାନଙ୍କୁ ହୋମ୍ୱାର୍କ ଦେଉଛନ୍ତି। ଶିକ୍ଷକମାନେ ସ୍ୱଦେଶୀ ଉତ୍ପାଦଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କ ସହିତ ସ୍ୱତନ୍ତ୍ର ଅଭିଯାନ ଚଳାଇବା ଏବଂ ମେକ୍ ଇନ୍ ଇଣ୍ଡିଆ ଓ ଭୋକାଲ୍ ଫର୍ ଲୋକାଲ୍ ଅଭିଯାନକୁ ପ୍ରୋତ୍ସାହିତ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଜିଏସ୍ଟି କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ସେ କହିଥିଲେ, ଜିଏସ୍ଟି 2.0 ଦେଶ ପାଇଁ ବିକାଶର ଡବଲ ଡୋଜ୍ ଭାବେ କାର୍ଯ୍ୟ କରିବ।
मीडिया के कुछ साथी इसको जीएसटी 2.0 के रूप में कह रहे हैं, लेकिन असल में ये देश के लिए सपोर्ट और ग्रोथ की डबल डोज है। डबल डोज यानी एक तरफ देश के सामान्य परिवार की बचत और दूसरी तरफ देश की अर्थव्यवस्था को नई मजबूती। नए जीएसटी रिफॉर्म से देश के हर परिवार को बहुत बड़ा फायदा होगा।
ଗତକାଲି ଜାତୀୟ ଶିକ୍ଷକ ପୁରସ୍କାର ବିଜେତାଙ୍କ ସହ ଏକ ଆଲୋଚନାରେ ଶ୍ରୀ ମୋଦି ସ୍କୁଲ୍ଗୁଡ଼ିକୁ ସ୍ୱଦେଶୀ ଦିବସ କିମ୍ବା ସ୍ୱଦେଶୀ ସପ୍ତାହ ଭଳି ଉତ୍ସବ ପାଳନ କରିବାକୁ କହିଛନ୍ତି। ଏହି ଦିବସରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଘରୁ ସ୍ଥାନୀୟ ଉତ୍ପାଦ ଆଣି ସେ ବିଷୟରେ ଆଲୋଚନା କରିବା ସହ ପ୍ଲାକାର୍ଡ ଧରି ନିଜ ଅଞ୍ଚଳରେ ଶୋଭାଯାତ୍ରାରେ ତାହା ପ୍ରଦର୍ଶନ କରିପାରିବେ। ସେ କହିଛନ୍ତି, ଏଭଳି କାର୍ଯ୍ୟକଳାପ ଏକ ସ୍ୱତନ୍ତ୍ର ପରିବେଶ ସୃଷ୍ଟି କରିବ ଏବଂ ନାଗରିକମାନଙ୍କୁ ମେଡ୍ ଇନ୍ ଇଣ୍ଡିଆ ଓ ସ୍ଥାନୀୟ ଉତ୍ପାଦ ବ୍ୟବହାର ପାଇଁ ଉତ୍ସାହିତ କରିବ। ଶ୍ରୀ ମୋଦି କହିଛନ୍ତି, ଜିଏସ୍ଟିକୁ ଆହୁରି ସରଳୀକରଣ କରାଯାଇଛି, ଯାହାଫଳରେ ପ୍ରତ୍ୟେକ ଦେଶବାସୀ ଏଥିରୁ ଲାଭ ପାଇପାରିବେ।
ଅବ୍ ଜିଏସ୍ଟି ଅର୍ ବି ଜ୍ୟାଦା ସିମ୍ପଲ ହୋ ଗୟା ହେ, ସରଳ ହୋ ଗୟା ହେ। ଜିଏସ୍ଟି କେ ମୁଖ୍ୟତଃ ଦୋ ହି ରେଟ୍ ରହ ଗଏ ହେ, 5% ଔର 18%। ଔର 22 ସେପ୍ଟେମ୍ବର ସୋମବାର ଜବ ନବରାତ୍ର କା ପହଲା ଦିନ ହେ ଔର ଏ ସାରି ଚିଜୋଁ କା ମାତୃଶକ୍ତି କୋ ସତ୍ ସମନ ତୋ ବହୁତ ହି ରହତା ହେ ଔର ଇସଲିଏ ନବରାତ୍ରି କେ ପ୍ରଥମ ଦିବସ ପର ଜିଏସ୍ଟି କା ଜୋ ଏକ ରିଫର୍ମ ଭର୍ଜନ ହେ, ନେକ୍ସଟ ଜେନେରେସନ ରିଫର୍ମ କିଆ ହୁଆ ଓ ଲାଗୁ ହୋ ଜାଏଗା।
ଆଲୋଚନା ଅବସରରେ ଶ୍ରୀ ମୋଦି ଶିକ୍ଷକମାନଙ୍କୁ କଳା ହସ୍ତଶିଳ୍ପ ଭଳି ଉତ୍ପାଦଗୁଡ଼ିକୁ ଅତ୍ୟନ୍ତ ଗର୍ବର ସହ ବ୍ୟବହାର ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ସେ କହିଛନ୍ତି, ପ୍ରତ୍ୟେକ ଦୋକାନ ଏବଂ ଘର ବାହାରେ ହର୍ ଘର ସ୍ୱଦେଶୀ ବୋଲି ବୋର୍ଡ ରହିବା ଉଚିତ। ସ୍ୱଦେଶୀ ଉତ୍ପାଦକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ବିଷୟରେ ସେ କହିଥିଲେ, ଦେଶର ସମସ୍ତ ଶିକ୍ଷକ ସେମାନଙ୍କ ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳତାର ଗୁରୁତ୍ୱ ବୁଝାଇବା ଲାଗି ପ୍ରଧାନମନ୍ତ୍ରୀ କହିଛନ୍ତି। ଓନମ୍ ପର୍ବ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ଲୋକମାନଙ୍କୁ ବିଶେଷକରି କେରଳବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଓନମ୍ ହେଉଛି କେରଳର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ପରମ୍ପରାର ଏକ ଅନନ୍ୟ ଉଦାହରଣ। ଏହି ପର୍ବ ଲୋକମାନଙ୍କୁ ସାଂସ୍କୃତିକ ଏବଂ ଧାର୍ମିକ ବିଶ୍ୱାସ ବ୍ୟତୀତ ଏକତା, ସହଯୋଗ ଏବଂ ସମନ୍ୱୟର ଗୁରୁତ୍ୱକୁ ମନେ ପକାଇ ଦେଇଥାଏ। ରାଷ୍ଟ୍ରପତି କହିଛନ୍ତି ଓନମ୍ ହେଉଛି ଦେଶର କୃଷକମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବାର ଏକ ସୁଅବସର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କରଣ ମଧ୍ୟବିତ୍ତ ବର୍ଗର ଲୋକମାନଙ୍କ ସହଜରେ ଜୀବନଯାପନ ଲାଗି ସୁଯୋଗ ସୃଷ୍ଟି କରିବ। ସେ କହିଛନ୍ତି ଜିଏସ୍ଟି ଟିକସ ହାର 4 ସ୍ଲାବ୍ରୁ 2 ସ୍ଲାବ୍କୁ ହ୍ରାସ କରାଯାଇଥିବା ବେଳେ ନବରାତ୍ରିର ପ୍ରଥମ ଦିନ ଅର୍ଥାତ୍ ସେପ୍ଟେମ୍ବର 22 ତାରିଖରୁ ନୂଆ ଜିଏସ୍ଟି ଟିକସ ବ୍ୟବସ୍ଥା ଲାଗୁ ହେବ। ଏହି ଜିଏସ୍ଟି ସଂସ୍କାରକୁ ପଞ୍ଚରତ୍ନ ବୋଲି ବର୍ଣ୍ଣନା କରି ଶ୍ରୀ ମୋଦି କହିଛନ୍ତି ଏହା ଟିକସ ବ୍ୟବସ୍ଥାର ସରଳୀକରଣ, ନାଗରିକଙ୍କ ଉନ୍ନତମାନର ଜୀବନଯାପନ, ବିକାଶକୁ ଗତି ଦେବା, ପୁଞ୍ଜିନିବେଶ ବୃଦ୍ଧି ଏବଂ କର୍ମସଂସ୍ଥାନ ସୃଷ୍ଟି ଉପରେ ଗୁରୁତ୍ୱ ଦେଉଛି।
जीएसटी में हुए इस रिफॉर्म का अगर मैं सार बताऊं तो यही कह सकता हूं कि इससे भारत की शानदार अर्थव्यवस्था में पंच रत्न जुड़े हैं। पहला, टैक्स सिस्टम कहीं अधिक सिंपल हुआ। दूसरा, भारत के नागरिकों की क्वालिटी ऑफ लाइफ और बढ़ेगी। तीसरा, कंजम्पशन और ग्रोथ दोनों को नया बूस्टर मिलेगा। और चौथा, ईज ऑफ डूइंग बिजनेस से निवेश और नौकरी को बल मिलेगा। और पांचवा, विकसित भारत के लिए कोऑपरेटिव फेडरलिज्म यानी राज्य
ନୂଆଦିଲ୍ଲୀରେ ଆଜିଠାରୁ ସାରସ ଆଜୀବିକା ମେଳାର 27ତମ ସଂସ୍କରଣ ଆରମ୍ଭ ହେବ। ଗ୍ରାମୀଣ ମହିଳାମାନଙ୍କୁ ନିଜର ଉତ୍ପାଦ ବିକ୍ରୟ କରିବା ଲାଗି ଏହି ମେଳା ଏକ ଉତ୍ତମ ମଞ୍ଚ ରୂପେ ପରିଗଣିତ ହୋଇଥାଏ। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର 400ରୁ ଉର୍ଦ୍ଧ୍ୱ ଗ୍ରାମୀଣ ମହିଳା ଏଥିରେ ଭାଗ ନେବେ। ଚଳିତ ବର୍ଷ ଏହି ମେଳାର ବିଷୟବସ୍ତୁ ରହିଛି ଲକ୍ଷପତି ଦିଦି ତିଆରି କରିବା, ଭୋକାଲ୍ ଫର୍ ଲୋକାଲ୍ର ଚମ୍ପିୟନ୍ ଏବଂ ସଫଳ ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ଲାଗି ଗ୍ରାମୀଣ ମହିଳାଙ୍କ ସଶକ୍ତିକରଣ। ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ବିଶେଷକରି ଲକ୍ଷପତି ଦିଦିମାନଙ୍କୁ ନିଜର ହସ୍ତତନ୍ତ, ବୟନଶିଳ୍ପ ଏବଂ ଖାଦ୍ୟ ଉତ୍ପାଦର ଉତ୍ତମ ବିପଣନ ଲାଗି ସୁବିଧା ମିଳିବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସ୍ୱାତି ଶର୍ମା କହିଛନ୍ତି ଏହି ମେଳା ମାଧ୍ୟମରେ ନିଜର ମୂଳଦୁଆ ସହିତ ଯୋଡ଼ି ହେବାର ସୁଯୋଗ ମିଳିବ। ଦୀନଦୟାଲ ଅନ୍ତୋଦୟ ଯୋଜନା ଓ ରାଷ୍ଟ୍ରୀୟ ଗ୍ରାମୀଣ ଆଜୀବିକା ଅଭିଯାନ ଅଧୀନରେ ପ୍ରାୟ 10 କୋଟି ମହିଳା 90 ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ସହ ସାମିଲ ହୋଇପାରିବେ ବୋଲି ସେ କହିଛନ୍ତି। ଭୁଟାନ ପ୍ରଧାନମନ୍ତ୍ରୀ ଶେରିଙ୍ଗ ଟୋବଗେ ଗତକାଲି ବିହାରର ବୋଧଗୟାରେ ପବିତ୍ର ମହାବୋଧି ମନ୍ଦିର ପରିଦର୍ଶନ କରିଛନ୍ତି। ବିଶ୍ୱ ଐତିହ୍ୟସ୍ଥଳ ଭାବେ ମାନ୍ୟତାପ୍ରାପ୍ତ ମହାବୋଧି ମନ୍ଦିର ବୋଧଗୟାରେ ସେ ପ୍ରାର୍ଥନା କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ ଭୁଟାନ ପ୍ରଧାନମନ୍ତ୍ରୀଙ୍କ 4-ଦିନିଆ ଭାରତ ଗସ୍ତ ଅବସରରେ ସେ ଗୟା ଏବଂ ଅଯୋଧ୍ୟାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ସେ ନୂଆଦିଲ୍ଲୀରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆଫଗାନିସ୍ତାନର ଦକ୍ଷିଣ ପୂର୍ବାଞ୍ଚଳରେ ପୁଣି ଗତକାଲି 6.2 ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଛି। ଗତ ରବିବାର ଦିନ ଘଟିଥିବା ଭୂମିକମ୍ପ ପରେ ଗତକାଲି ଅନୁଭୂତ ଭୂମିକମ୍ପକୁ ମିଶାଇ ମୃତ୍ୟୁ ସଂଖ୍ୟା 2,200 ଅତିକ୍ରମ କରିଛି। ସେଠାକାର ଜଣେ ସରକାରୀ ମୁଖପାତ୍ର କହିଛନ୍ତି ଗତ ରବିବାର ଦିନ 6 ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏପର୍ଯ୍ୟନ୍ତ 3,640 ଜଣରୁ ଅଧିକ ଲୋକ ଏଥିରେ ଆହତ ହୋଇଥିବା ସେ କହିଛନ୍ତି। ଗତକାଲିର ଭୂମିକମ୍ପ ପରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ରୁଷ ସହିତ ସଂଘର୍ଷ ଶେଷ ହେବା ପରେ 26 ପଶ୍ଚିମ ସହଯୋଗୀ ରାଷ୍ଟ୍ର ୟୁକ୍ରେନ୍ରେ ଜଳ, ସ୍ଥଳ ଓ ଆକାଶ ମାର୍ଗରେ ସୈନ୍ୟ ମୁତୟନ କରିବାକୁ ଆନୁଷ୍ଠାନିକ ଭାବେ ପ୍ରତିଶ୍ରତି ଦେଇଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ କହିଛନ୍ତି ୟୁକ୍ରେନ୍କୁ ସମର୍ଥନ କରୁଥିବା 35 ରାଷ୍ଟ୍ରର ସମ୍ମିଳନୀରେ ଏହି ନିଷ୍ପତ୍ତି ନିଆଯାଇଛି। ସବୁ ରାଷ୍ଟ୍ରଗୁଡ଼ିକ ସ୍ୱ ଇଚ୍ଛାରେ ଏଭଳି ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯୁଦ୍ଧବିରତି କିମ୍ବା ଶାନ୍ତି ସ୍ଥାପନ ହେବାର ପରଦିନ ଦେଶର ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି 26 ଦେଶ ୟୁକ୍ରେନ୍ରେ ସେମାନଙ୍କ ସୈନ୍ୟ ମୁତୟନ କରିବେ। ବିହାର ରାଜଗିରି ଆନ୍ତର୍ଜାତିକ ଷ୍ଟାଡିୟମରେ ଚାଲିଥିବା ଏସିଆ କପ୍ ପୁରୁଷ ହକି ପ୍ରତିଯୋଗିତାର ଗତକାଲି ଅନୁଷ୍ଠିତ ସୁପର 4 ପର୍ଯ୍ୟାୟ ମ୍ୟାଚ୍ରେ ଭାରତ 4-1 ଗୋଲ୍ରେ ମାଲେସିଆକୁ ପରାସ୍ତ କରିଛି। ଖେଳର ପ୍ରଥମାର୍ଦ୍ଧରେ ମାଲେସିଆ ଭଲ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ତାହା ବେଶି ସମୟ ପର୍ଯ୍ୟନ୍ତ ଜାରି ରହିପାରିନଥିଲା। ଏହି ବିଜୟ ହାସଲ ପରେ ଭାରତ 4 ପଏଣ୍ଟ ସହ ସୁପର 4ରେ ଶୀର୍ଷରେ ରହିଛି। ସୁପର 4ରେ ଅନ୍ୟ ଦେଶମାନଙ୍କ ମଧ୍ୟରେ କୋରିଆ, ମାଲେସିଆ ଏବଂ ଚୀନ୍ ରହିଛନ୍ତି। ଆସନ୍ତାକାଲି ସୁପର 4ର ପୁଲ୍ ମ୍ୟାଚ୍ରେ ଭାରତ ଚୀନ୍ ମଧ୍ୟରେ ମୁକାବିଲା ହେବ। ଗତକାଲି ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ରେ ଚୀନ୍ 3-0 ଗୋଲ୍ରେ କୋରିଆକୁ ପରାସ୍ତ କରିଥିବା ବେଳେ ବାଂଲାଦେଶ 5-1 ଗୋଲ୍ରେ କାଜାଖସ୍ତାନକୁ ପରାସ୍ତ କରିଛି। କାଜାଖସ୍ତାନର ହିସୋର କେନ୍ଦ୍ରୀୟ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଅନୁଷ୍ଠିତ ଫୁଟବଲ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। କୌଣସି ଦଳ ଗୋଲ୍ ଦେବାକୁ ସକ୍ଷମ ହୋଇନଥିଲେ। ଗ୍ରୁପ୍ ବି'ର ଏହି ଫାଇନାଲ୍ ମ୍ୟାଚ୍ ପରେ ଭାରତ କାଫା ନେସନ୍ସ କପ୍ 2025 ପାଇଁ ଯୋଗ୍ୟତା ଅର୍ଜନ କରିଛି। ଅନ୍ୟପକ୍ଷରେ ଲଣ୍ଡନ ଲିଭରପୁଲ୍ରେ ଅନୁଷ୍ଠିତ ବିଶ୍ୱ ବକ୍ସିଂ ଚମ୍ପିୟନ୍ସିପ୍ରେ ଭାରତର ପବନ ବର୍ତ୍ତୱାଲ, ସାନମାଚା ଚାନୁ ଓ ସାକ୍ଷୀ ବିଭିନ୍ନ କିଲୋଗ୍ରାମ ବର୍ଗରେ ସେମାନଙ୍କ ଅଭିଯାନ ଆରମ୍ଭ କରିଛନ୍ତି। ଆଜି ଶିକ୍ଷକ ଦିବସ ଅବସରରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସ୍ୱଦେଶୀ ଉତ୍ପାଦକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କୁ ସ୍ୱତନ୍ତ୍ର ଅଭିଯାନ ଚଳାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଦେଶର ବିକାଶ ପାଇଁ ଡବଲ୍ ଡୋଜ୍ ଭାବେ କାର୍ଯ୍ୟ କରିବ, କହିଲେ ପ୍ରଧାନମନ୍ତ୍ରୀ। ଆଫଗାନିସ୍ତାନରେ ପୁଣି 6.2 ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ, ଏବଂ ଏସିଆ କପ୍ ପୁରୁଷ ହକି ପ୍ରତିଯୋଗିତାର ସୁପର ଫୋର୍ ପର୍ଯ୍ୟାୟରେ ମାଲେସିଆକୁ 4-1 ଗୋଲ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।